ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ସମାନ ସୁଯୋଗ ମିଳିବା ଆବଶ୍ୟକ, କହିଲେ ରାଷ୍ଟ୍ରପତି। ମେରା ବୁଥ୍ ସବ୍ସେ ମଜବୁତ୍ ଅଧୀନରେ ଆଜି ଦଳୀୟ କର୍ମୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ। ବିହାର ବିଧାନସଭା ନିର୍ବାଚନ ପାଇଁ ମହାମେଣ୍ଟ ପକ୍ଷରୁ ଆର୍ଜେଡି ନେତା ତେଜସ୍ୱୀ ପ୍ରସାଦ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା। ପରବର୍ତ୍ତୀ ଏସିଆନ୍ ସମ୍ମିଳନୀରେ ଆଭାସୀ ଜରିଆରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଏବଂ ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ 265 ରନ୍ ଲକ୍ଷ୍ୟ ଦେଲା ଭାରତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ସମାନ ସୁଯୋଗ ମିଳିବା ଆବଶ୍ୟକ, ବିଶେଷ କରି ସମାଜରେ ଥିବା ଦୁର୍ବଳ ଗୋଷ୍ଠୀଙ୍କୁ ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଆଜି କେରଳ ରାଜଭବନରେ ପୂର୍ବତନ ରାଷ୍ଟ୍ରପତି କେ ଆର୍ ନାରାୟଣନ୍ଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରି ସେ ଏହା କହିଛନ୍ତି। ପୂର୍ବତନ ରାଷ୍ଟ୍ରପତି କେ ଆର୍ ନାରାୟଣନ୍ଙ୍କ ଅବଦାନକୁ ସ୍କରଣ କରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ଶ୍ରୀ ନାରାୟଣନ୍ ଦେଶସେବା ଏବଂ ନିର୍ମାଣ ଲାଗି ନିଜ ଜୀବନ ଉତ୍ସର୍ଗ କରିଥିଲେ। ଶ୍ରୀ ନାରାୟଣନ୍ ବିଶ୍ୱାସ କରୁଥିଲେ, ଗୋଟିଏ ସଭ୍ୟତାର ମୂଳଦୁଆ ହେଉଛି ଶିକ୍ଷା ଏବଂ ସମାଜର ବହୁବିଧ ବିକାଶ ପାଇଁ ଏହା ଅତ୍ୟନ୍ତ ଜରୁରୀ। କାର୍ଯ୍ୟକ୍ରମରେ କେରଳ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ବିହାର ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ୍ ଉପସ୍ଥିତ ଥିଲେ। କେରଳ ରାଜ୍ୟପାଳ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସମ୍ମାନିତ କରିଥିଲେ। ନିଜ ଅଭିଭାଷଣରେ ଶ୍ରୀ କୋବିନ୍ଦ କହିଥିଲେ, କେରଳର ଏକ ଛୋଟ ଗ୍ରାମରୁ ଦେଶର ସର୍ବୋଚ୍ଚ ପଦବୀ ପର୍ଯ୍ୟନ୍ତ ଶ୍ରୀ ନାରାୟଣଙ୍କ ଯାତ୍ରା କୋଟି କୋଟି ଲୋକଙ୍କୁ ପ୍ରେରଣା ଯୋଗାଇଛି। ବିହାରରେ ମହାମେଣ୍ଟ ରାଷ୍ଟ୍ରୀୟ ଜନତା ଦଳର ନେତା ତେଜସ୍ୱୀ ପ୍ରସାଦ ଯାଦବଙ୍କୁ ଆଗାମୀ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଚୟନ କରିଛି। କଂଗ୍ରେସର ନିର୍ବାଚନ ପର୍ଯ୍ୟବେକ୍ଷକ ତଥା ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଜି ପାଟନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ବିଷୟ ଘୋଷଣା କରିଛନ୍ତି। ସମ୍ମିଳନୀରେ ମହାମେଣ୍ଟର ସମସ୍ତ 7 ଅଂଶୀଦାର ଦଳର ବରିଷ୍ଠ ନେତା ଏବଂ ମୁଖ୍ୟମାନେ ଉପସ୍ଥିତ ଥିଲେ। ଶ୍ରୀ ଗେହଲଟ ଘୋଷଣା କରିଥିଲେ, ଯଦି ମହାମେଣ୍ଟ ସରକାର ଗଠନ କରେ ତେବେ ବିକାଶଶୀଳ ଇନ୍ସାନ୍ ପାର୍ଟିର ମୁକେଶ ସାହାଣୀଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବ। ସେ କହିଛନ୍ତି, ମହାମେଣ୍ଟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ କୌଣସି ସୂଚନା ଦେଇନାହିଁ।
ये कह सकता हूँ खड़गे साहब, राहुल गांधी जी और तमाम जो साथी बैठे हमारे, इन सब की राय लेकर के हम लोगों ने तय किया है इस चुनाव में अगले मुख्यमंत्री चेहरे के रूप में तेजस्वी यादव जी को हम लोग सपोर्ट करते हैं, जो एक नौजवान है, लंबा फ्यूचर है इनके साथ में। और मेरा अनुभव से मैं कह सकता हूँ, जिसका लंबा फ्यूचर होता है पब्लिक उनको साथ देती है।
ଏହି ଅବସରରେ ତାଙ୍କୁ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିବାରୁ ତେଜସ୍ୱୀ ପ୍ରସାଦ ଯାଦବ ମହାମେଣ୍ଟର ସମସ୍ତ ଅଂଶୀଦାର ଦଳଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମହାମେଣ୍ଟକୁ ସମାଲୋଚନା କରି ବିଜେପି ନେତା ପ୍ରତୁଲ ଶାହା ଦେଓ କହିଛନ୍ତି, ବିରୋଧୀ ଦଳଗୁଡ଼ିକର ସମସ୍ତ ନେତା ମୁଖ୍ୟମନ୍ତ୍ରୀ ହେବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି। ସେ କହିଛନ୍ତି, ମହାମେଣ୍ଟ ବିହାରର ବିକାଶ ପାଇଁ କୌଣସି କାର୍ଯ୍ୟ କରିନାହିଁ। ଆଜି ରାଞ୍ଚିରେ ଶ୍ରୀ ଦେଓ କହିଛନ୍ତି, ଏନ୍ଡିଏ ପକ୍ଷରୁ ଏହା ସ୍ୱଷ୍ଟ କରାଯାଇଛି ଯେ ସମସ୍ତେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱରେ ନିର୍ବାଚନ ଲଢୁଛନ୍ତି। ଭାଇଦୁଜ୍ ପର୍ବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାଇ ଏବଂ ଭଉଣୀ ମଧ୍ୟରେ ଥିବା ଅତୁଟ ସ୍ନେହ ଓ ବିଶ୍ୱାସର ପ୍ରତୀକ ହେଉଛି ଭାଇଦୁଜ୍ ପର୍ବ। ଏହି ପର୍ବ ସମସ୍ତଙ୍କ ଜୀବନରେ ଆନନ୍ଦ ଆଣିବା ସହ ଭାଇ ଭଉଣୀର ସମ୍ପର୍କକୁ ଆହୁରି ଦୃଢ଼ କରୁ ବୋଲି ଶ୍ରୀ ମୋଦି କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ଆଭାସୀ ଜରିଆରେ ବିଜେପି ଏନ୍ଡିଏ କର୍ମୀମାନଙ୍କ ସହ କଥାବାର୍ତ୍ତା କରିବେ। ମେରା ବୁଥ୍ ସବ୍ସେ ମଜବୁତ୍ ଅଧୀନରେ ପ୍ରଧାନମନ୍ତ୍ରୀ ଏହି ଆଲୋଚନା କରିବେ ବୋଲି ଜଣାପଡ଼ିଛି। ବିହାର ବିଧାନସଭା ନିର୍ବାଚନରେ ବିଜେପି ଏନ୍ଡିଏ କର୍ମୀମାନଙ୍କ ଉତ୍ସାହ ବୃଦ୍ଧି ଉଦ୍ଦେଶ୍ୟରେ ଏହି କଥାବାର୍ତ୍ତା ହେବ। ପ୍ରଧାନମନ୍ତ୍ରୀ କହିଛନ୍ତି, ଦଳର ବୁଥ୍ସ୍ତରୀୟ କର୍ମୀମାନେ ହିଁ ଏନ୍ଡିଏର ସବୁଠାରୁ ବଡ଼ ଶକ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଅହମ୍ମଦାବାଦର ସାନନ୍ଦଠାରେ ସାନନ୍ଦ ଖୋରାଜ 6-ଲେନ୍ ବିଶିଷ୍ଟ ରାସ୍ତାର ଶିଳାନ୍ୟାସ କରିବେ। ଏଥିସହିତ ଶ୍ରୀ ଶାହା ଗାନ୍ଧୀନଗରସ୍ଥିତ ସେକ୍ଟର 17ରେ ନବନିର୍ମିତ ବିଧାୟକ ବାସଭବନ ଅଟ୍ଟାଳିକାର ମଧ୍ୟ ଉଦ୍ଘାଟନ କରିବେ। ସୂଚନାଯୋଗ୍ୟ, ଶ୍ରୀ ଶାହା ଦୁଇଦିନିଆ ଗୁଜରାଟ ଗସ୍ତରେ ଯାଇଛନ୍ତି। ଆକାଶବାଣୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସେ ଆସିଆନ୍ ସମ୍ମିଳନୀରେ ଆଭାସୀ ଜରିଆରେ ଯୋଗଦେବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ସେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ୍ଙ୍କୁ ଆସିଆନ୍ର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦି ଆଗାମୀ ଆସିଆନ୍ ସମ୍ମିଳନୀର ସଫଳତା ପାଇଁ ଆଶା ପୋଷଣ କରିଛନ୍ତି। ମାଲେସିଆର କୁଆଲାଲାମ୍ପୁରରେ ଚଳିତ ମାସ 26-28 ତାରିଖ ପର୍ଯ୍ୟନ୍ତ 47ତମ ଆସିଆନ୍ ସମ୍ମିଳନୀ ଅନୁଷ୍ଠିତ ହେବ। ପୂର୍ବତନ ସାବରିମାଳା ପ୍ରଶାସନିକ ଅଧିକାରୀ ମୁରାରୀ ବାବୁଙ୍କୁ ସୁନା ଠକେଇ ମାମଲାରେ ଗିରଫ କରାଯାଇଛି। ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗତ ସନ୍ଧ୍ୟାରେ ତାଙ୍କୁ ଅନେକ ସମୟ ଧରି ପଚରାଉଚରା କରିବା ପରେ ଗିରଫ କରିଥିଲା। ମୁରାରୀ ବାବୁ 2019 ସାବରିମାଳା ମନ୍ଦିରରେ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ସେହି ସମୟରେ ମନ୍ଦିରରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ସୁନା ତିଆରି ପ୍ଲେଟ୍ ଏବଂ ଫ୍ରେମ୍ ବେନିୟମ ଭାବେ ସ୍ଥାନାନ୍ତର କରାଯାଇଥିବା ଓ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ପରେ ଏହି ଅଭିଯୋଗରେ ତାଙ୍କୁ ଟ୍ରାଭାନକୋର ଦେବସମ୍ ବୋର୍ଡ ଚାକିରିରୁ ବରଖାସ୍ତ କରିଥିଲା। ଘଟଣାର ତଦନ୍ତ ଲାଗି ଗଠିତ ସ୍ୱତନ୍ତ୍ର କମିଟି 2019-2024 ମଧ୍ୟରେ ହୋଇଥିବା ଦୁର୍ନୀତିରେ ମୁରାରୀ ବାବୁ ସମ୍ପୃକ୍ତ ଥିବା ଜାଣିବାକୁ ପାଇଥିଲା। ସେ ମଧ୍ୟ ବିଭିନ୍ନ ଦସ୍ତାବିଜ୍କୁ ନକଲ କରିଥିବା ଜଣାପଡ଼ିଛି। ଏହି ଘଟଣାରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ 2 ଏତଲାରେ 10 ଲୋକଙ୍କ ବିରୋଧରେ ଅଭିଯୋଗ କରିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଉନ୍ନିକ୍ରିଷ୍ଣ ପଟ୍ଟିଙ୍କୁ ଗିରଫ କରାଯାଇଛି। ଆନ୍ତର୍ଜାତିକ ନ୍ୟାୟ ଅଦାଲତ କହିଛି ଇସ୍ରାଏଲ୍ ଜାତିସଂଘ ସହିତ ପାଲେଷ୍ଟାଇନ୍ ଅଞ୍ଚଳର ଆନ୍ତର୍ଜାତିକ ମାନବାଧିକାର ଆଇନକୁ ପାଳନ କରିବା ଏବଂ ଗାଜାର ସାଧାରଣ ଲୋକଙ୍କୁ ସହାୟତା କରିବା ପାଇଁ ବାଧ୍ୟ। ଇସ୍ରାଏଲ୍ ଗାଜାର ପୀଡ଼ିତ ଲୋକମାନଙ୍କୁ ଖାଦ୍ୟ, ପାନୀୟ ଜଳ, ଆଶ୍ରୟସ୍ଥଳ, ଇନ୍ଧନ ଏବଂ ଚିକିତ୍ସା ସେବା ଯୋଗାଇଦେବା ଆବଶ୍ୟକ ବୋଲି ଆନ୍ତର୍ଜାତିକ ନ୍ୟାୟାଳୟ କହିଛନ୍ତି। 11 ବିଚାରପତିଙ୍କୁ ନେଇ ଗଠିତ ଏକ ଦଳ କହିଛନ୍ତି ପାଲେଷ୍ଟାଇନ୍ ଶରଣାର୍ଥୀମାନଙ୍କୁ ଜାତିସଂଘ ଦ୍ୱାରା ଯୋଗାଇ ଦିଆଯାଉଥିବା ରିଲିଫ୍ ଉଦ୍ୟମକୁ ଇସ୍ରାଏଲ୍ ସହଯୋଗ କରିବା ଆବଶ୍ୟକ। ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ ଏହି ନିଷ୍ପଭିକୁ ସ୍ୱାଗତ କରିଛନ୍ତି ଏବଂ ଇସ୍ରାଏଲ୍ ତା'ର ଦାୟିତ୍ୱ ପାଳନ କରୁ ବୋଲି ସେ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ଇସ୍ରାଏଲ୍ ଏହାକୁ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରିଛି। ଆନ୍ତର୍ଜାତିକ ଆଇନର ରାଜନୀତିକରଣ ହେଉଛି ବୋଲି ଇସ୍ରାଏଲ୍ର ବୈଦେଶିକ ମନ୍ତ୍ରଣାଳୟ କହିଛି। ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଆଡ୍ଲେଡ୍ଠାରେ ଆଜି ଚାଲିଥିବା ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଭାରତ ନିର୍ଦ୍ଧାରିତ 50 ଓଭରରେ 9 ହରାଇ 264 ରନ୍ ସ୍କୋର କରିଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଅଷ୍ଟ୍ରେଲିଆ 3 ଓଭର 3 ବଲ୍ରେ 8 ରନ୍ ସ୍କୋର କରିଥିଲା। 3 ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ରେ ପର୍ଥରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ଭାରତକୁ 7 ପରାସ୍ତ କରି ଅଷ୍ଟ୍ରେଲିଆ 1-0 ସିରିଜ୍ ଅଗ୍ରଣୀ ରହିଛି। ତିନିକିଆ ସିରିଜ୍ ପରେ ଦୁଇ ଦଳ ମଧ୍ୟରେ 5 ମ୍ୟାଚ୍ ବିଶିଷ୍ଟ T20 ସିରିଜ୍ ଅନୁଷ୍ଠିତ ହେବ। ଆଇସିସି ମହିଳା କ୍ରିକେଟ୍ ବିଶ୍ୱକପ୍ 2025 ଆଜିକାର ମ୍ୟାଚ୍ରେ ଭାରତ ନ୍ୟୁଜିଲାଣ୍ଡକୁ ଭେଟିବ। ଅପରାହ୍ନ 3 ନବୀ ମୁମ୍ବାଇସ୍ଥିତ ଡିୱାଇ ପାଟିଲ୍ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ଖେଳାଯିବ। ମ୍ୟାଚ୍ରେ ପରାଜିତ ଦଳ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେବାକୁ ଥିବାରୁ ଉଭୟ ଦଳ ପାଇଁ ଆଜିକାର ମ୍ୟାଚ୍ଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗତକାଲି ଇନ୍ଦୋରରେ ଅନୁଷ୍ଠିତ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଇଂଲଣ୍ଡକୁ 6 ପରାସ୍ତ କରିଛି। ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ଇଂଲଣ୍ଡ ବ୍ୟାଟିଂ କରି ନିର୍ଦ୍ଧାରିତ 50 ଓଭରରେ 9 ହରାଇ 244 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଟାମି ବାୟୋମେଣ୍ଟ ସର୍ବାଧିକ 78 ରନ୍ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଆନାବେଲ୍ ସଦରଲ୍ୟାଣ୍ଡ 3 ୱିକେଟ୍ ଅକ୍ତିଆର କରିଥିଲେ। 245 ରନ୍ ବିଜୟ ଲକ୍ଷ୍ୟର ପିଛା କରି ଅଷ୍ଟ୍ରେଲିଆ ଦଳ 40 ଓଭର 3 ବଲ୍ରେ 4 ହରାଇ 248 ରନ୍ କରିଥିଲେ। ଦଳ ପକ୍ଷରୁ ଆସ୍ଲେଗ୍ ଗାର୍ଡନର 104 ରନ୍ କରି ଅପରାଜିତ ରହିଥିଲେ। ଆନାବେଲ୍ ସଦରଲ୍ୟାଣ୍ଡ ଅପରାଜିତ 98 ରନ୍ କରିବା ସହିତ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ। ତେବେ ଦୁଇ ଦଳ ପୂର୍ବରୁ ସେମିଫାଇନାଲ୍ ପର୍ଯ୍ୟାୟରେ ପ୍ରବେଶ କରିସାରିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ସମାନ ସୁଯୋଗ ମିଳିବା ଆବଶ୍ୟକ କହିଲେ ରାଷ୍ଟ୍ରପତି। ମେରା ବୁଥ୍ ସବ୍ସେ ମଜବୁତ୍ ଅଧୀନରେ ଆଜି ଦଳୀୟ କର୍ମୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ। ବିହାର ବିଧାନସଭା ନିର୍ବାଚନ ପାଇଁ ମହାମେଣ୍ଟ ପକ୍ଷରୁ ଆର୍ଜେଡି ନେତା ତେଜସ୍ୱୀ ପ୍ରସାଦ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା। ପରବର୍ତ୍ତୀ ଏସିଆନ୍ ସମ୍ମିଳନୀରେ ଆଭାସୀ ଜରିଆରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଏବଂ ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ 265 ରନ୍ ଲକ୍ଷ୍ୟ ଦେଲା ଭାରତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।